ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖିଆ ଖବର। ଶ୍ରୀକ୍ଷେତ୍ର ପୁରୀଣ ଚାଲିଛେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଆଉ ଦେବୀ ସୁଭଦ୍ରାଙ୍କ ରଥଯାତ୍ରା। ରଥଯାତ୍ରା ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଆର୍ ମୁଖ୍ୟମନ୍ତ୍ରୀ। ପାତାଳି ଶ୍ରୀକ୍ଷେତ୍ର ଆର୍ ଭଟଲି ସହିତ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ହେଉଛେ ରଥଯାତ୍ରା। ଦେଶର ବିକାଶ ଦିଗେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛେ ଏମ୍ଏସ୍ଏମ୍ଇ କହିଲେ ରାଷ୍ଟ୍ରପତି। ଘୁଚିଲା ବିଇଡି, ବିଏଚ୍ଇଡି ଆର୍ ଏମ୍ଇଡି ନା ଲେଖା ପ୍ରବେଶିକା ପରୀକ୍ଷା। ଆଉର୍ ଲଘୁଚାପ ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ହେଇପାରେ ବର୍ଷା। ଏଥର ପୁରା ଖବର। ଶ୍ରୀକ୍ଷେତ୍ର ପୁରୀନ ଆଜ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେଉଛେ। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ସୁଭଦ୍ରା ଆଉ ସୁଦର୍ଶନକୁ ସାଙ୍ଗେ ନେଇକରି 9 ଦିନ ଲାଗି ଶ୍ରୀଗୁଣ୍ଡିଚା ମନ୍ଦିରକେ ଘୋଷଯାତ୍ରା ଥି ଯାଉଛନ୍। ସୂଚନା ଅନୁସାରେ 4:05 ଶ୍ରୀବଳଭଦ୍ରଙ୍କର ତାଳଧ୍ୱଜ ରଥ ଘିଚା ମୂଲ ହୋଇଥିବାର ବେଳେ 6:10 ଥି ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥ ଘିଚା ମୂଲ ହୋଇଥିଲା। ଘଣ୍ଟ, ଶଙ୍ଖ, ହରିବୋଲ, ହୁଲହୁଲି ଭିତରେ ଭକ୍ତମାନେ ଦୁଇ ରଥକେ ଘିଚି ଘିଚି ନେଉଛନ୍। ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ରଥ ଏପ୍ତକ୍ ନୁହେଁ ଘିଚା ହୁଏ। ରଥ ଉପରେ ବସିଥିବା ମହାପୁରୁମାନଙ୍କର ଦର୍ଶନ କରିବା ଲାଗି ପୁରୀ ବଡ଼ଦାଣ୍ଡନ ଲାଖ ଲାଖ ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଛି। ଇ ବାବଦେ ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫୁ ଗୋଟିଏ ରିପୋର୍ଟ।
କୋଟି କୋଟି ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ରତ୍ନବେଦୀନ ଜନ୍ମବେଦୀକେ 9 ଦିନ ଲାଗି ଯାତ୍ରାଥି ବାହାରିଛନ୍। ଟାହିଆ ହଲେଇକରି ଭକ୍ତଙ୍କର ଭିତରେ ବିଜେ କରିଛନ୍ ଶ୍ରୀଜଗନ୍ନାଥ, ଭଲଭଦ୍ର ଆଉ ସୁଭଦ୍ରା। ଭକ୍ତ ଓ ଭଗବାନଙ୍କର ଦିବ୍ୟ ମିଳନ ସହିତ ବଡ଼ଦାଣ୍ଡନ ଭକ୍ତିମୟ ପରିବେଶ ଲାଗି ରହିଛି। ଅଷାଢ଼ ମାସର ଉଜ୍ଜଲ ପଖର ଦ୍ୱିତୀୟ ତିଥି ଦିନ ଆଜ ଚକ୍ରରାଜ ସୁଦର୍ଶନ, ବଡ଼ ମହାପୁରୁ ଶ୍ରୀ ବଳଭଦ୍ର, ମହାପୁରୁ ଶ୍ରୀ ଜଗନ୍ନାଥ ଆଉ ଦେବୀ ସୁଭଦ୍ରାଙ୍କର ମାନବୀୟ ଲୀଳାକେ ସାରା ବ୍ରହ୍ମାଣ୍ଡ ଦର୍ଶନ କରୁଛି। ନୀତି ନିର୍ଘଣ୍ଟ ଅନୁସାରେ ଆଜ ସକାଳ 9 ତିନି ରଥକେ ପ୍ରତିଷ୍ଠା କରାଯିବାର ଉତ୍ରୁ 9:30 ମହାପୁରୁମାନଙ୍କର ଗୋଟି ପହଣ୍ଡି ମୂଲ ହୋଇଥିଲା। ଚତୁର୍ଦ୍ଧା ମୂର୍ତ୍ତି ଧାଡ଼ି ପହଣ୍ଡିଥି ଆସିକରି ରଥ ଉପରେ ବିଜେ ହୋଇଥିଲେ। ମହାପୁରୁମାନେ ରଥଟି ବିଜେ ହେଲା ଉତ୍ରୁ ଶ୍ରୀ ଶ୍ରୀ ମଦନ ମୋହନ, ଶ୍ରୀରାମ ଆଉ ଶ୍ରୀକୃଷ୍ଣଙ୍କୁ ରଥ ଉପରେ ବିଜେ କରାଯାଇଥିଲା। ଉପରବେଲା ଚିତା ଲାଗି ବେଶ କରାଯାଇକରି ଗଜପତି ମହାରାଜ ଦିବ୍ୟସିଂହ ଦେବ 3 ରଥ ଉପରେ ଛେରା ପହଁରା କରିଥିଲେ। 4:00 ଚାରମାଳ ଫିଟା, ଘୋଡ଼ା ଆଉ ସାରଥି ଖଞ୍ଜା ଯାଇଥିଲା। 4:30 ପହିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଘିଚା ମୂଲ ହୋଇଥିଲା। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫୁ ବିସ୍ମିତା ପ୍ରଧାନ।
ରଥଯାତ୍ରାକେ ନେଇକରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ସାମାଜିକ ଗଣମାଧ୍ୟମଟି ରାଷ୍ଟ୍ରପତି କହିଛନ୍, ମହାପୁରୁମାନଙ୍କର ମାନବୀୟ ଲୀଳା ହେଉଛି ରଥଯାତ୍ରାର ବିଶେଷତ୍ୱ। ସାରା ପୃଥିବୀନ ଶାନ୍ତି, ମୈତ୍ରୀ ଆଉ ସଦ୍ଭାବନା ଲାଗି ରହୁ ବୋଲି ମହାପୁରୁଙ୍କ ପାଖେ ଶ୍ରୀମତୀ ମୁର୍ମୁ ଗୁହାରି କରିଛନ୍। ସେନ୍ତା ଶ୍ରଦ୍ଧା ଆଉ ଭକ୍ତିର ଏହି ପବିତ୍ର ଉତ୍ସବ ସମ୍କର ଜୀବନ୍ତୀ ସୁଖ, ସମୃଦ୍ଧି, ସୌଭାଗ୍ୟ ଆଉ ସୁସ୍ୱାସ୍ଥ୍ୟ ନେଇକରି ଆସୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି ରଥଯାତ୍ରାର ଶୁଭେଚ୍ଛା ଜଣାଇକରି କହିଛନ୍, ଶ୍ରୀମନ୍ଦିରନୁ ଗୁଣ୍ଡିଚା ମନ୍ଦିର ତକ୍ ଏହି ଦିବ୍ୟ ଯାତ୍ରା ଖାଲି ଗୋଟିଏ ପବିତ୍ର ରୀତି ନୁହେଁ, ସେ ଅନ୍ତର୍ଭୁକ୍ତି, ନମ୍ରତା ଆଉ ମହାପୁରୁଙ୍କର ବିଶ୍ୱପ୍ରେମର କାଳଜୟୀ ବାର୍ତ୍ତାଏ। ସେନ୍ତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମହାପୁରୁଙ୍କର ଆଶୀର୍ବାଦ ଥି ରାଜ୍ୟର ବିକାଶ ସହିତ ଲୋକର ଜୀବନ ସୁଖ ଆଉ ଶାନ୍ତି ଭରି ହେବ ବୋଲି କହିଛନ୍। ଶ୍ରୀକ୍ଷେତ୍ର ପୁରୀ ସହିତ ଆଜ ରାଜ୍ୟର ଗାଁ ସହର ସବୁନ ରଥଯାତ୍ରା ହେଉଛି। ଶ୍ରୀଜଗନ୍ନାଥଙ୍କର ଅନନ୍ୟ ଦିବ୍ୟଲୀଳା କ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରର ନୀତିକାନ୍ତି ଆର୍ ପରମ୍ପରା ଅନୁସାରେ ରଥଯାତ୍ରା ହେଉଛି। ତ୍ରିକୁଟ ପର୍ବତର ଛଲିଆ ଶିଖର ମନ୍ଦିରନୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସେବାୟତମାନେ ଧାଡ଼ି ପହଣ୍ଡିତି 108 ପାହୁଚ ଉତରେଇକରି ବଡ଼ଦାଣ୍ଡକେ ଆଣିଥିଲେ। ଆଉର୍ ମହାପୁରୁମାନଙ୍କୁ ରଥେ ବିରାଜମାନ କରାଯାଇଥିଲା। ତାର ଉତ୍ରୁ ରଥଘିଚା ମୂଲ ହୋଇଛି। ସମ୍ବଲପୁର ଆର୍ ରେଢ଼ାଖୋଲ ସହର ସହିତ ଜିଲ୍ଲାର ଭିନ୍ ଭିନ୍ ଜାଗାନ ରଥଯାତ୍ରା ହେଉଛି। ସମ୍ବଲପୁରନ ଝାଡ଼ୁଆପଡ଼ାର ବ୍ରହ୍ମପୁରା ମହାପୁରଙ୍କର ପହଣ୍ଡି ଉତ୍ରୁ ବାକି ପଡ଼ାମାନଙ୍କୁ ମହାପୁରୁମାନଙ୍କର ପହଣ୍ଡି କରାଯାଇଥିଲା। ରଥମାନଙ୍କୁ ବିରାଜୁଥିବା ମହାପୁରୁଙ୍କଠାରେ ଭାତଖୁଆନୀ ହୋଇସାରିଥିବାର ଛୁଆମାନଙ୍କର ରଥଛୁଆଁ ବିଧି କରାଯାଇଥିଲା। ତାର ଉତ୍ରୁ କେନ୍ ଯୁଗୁ ଚଲି ଆସୁଥିବାର ପରମ୍ପରା ଅନୁସାରେ ବର୍ଷଡ଼କେ ସବା ଆଘ ବ୍ରହ୍ମପୁରା ମହାପୁରଙ୍କର ରଥ ଉତ୍ରୁ ବାକି ପଡ଼ାମାନଙ୍କର ରଥଘିଚା ଚାଲିଛି। ବରଗଡ଼ ଜିଲ୍ଲାର ଭଟଲିନ ଦଧିବାବନ ମହାପୁରଙ୍କର ନବଗୁଞ୍ଜର ରଥଯାତ୍ରା ମୂଲିଛି। ଆଜି ସକାଳବେଳା ମହାପୁରଙ୍କୁ ପହଣ୍ଡି କରିକି ରଥଦାଣ୍ଡକେ ନିଆଯାଇଥିଲା। ମଙ୍ଗଲଆଳତି ଆର୍ ଛୋଟ ଛୋଟ ଛୁଆମାନଙ୍କର ରଥଛୁଆଁ ଉତ୍ରୁ ରଥଘିଚା ଯାଇଥିଲା। ବୌଦ୍ଧନ ଉପରବେଳା ରଥଘିଚା ମୂଲିଛି। ଜଗନ୍ନାଥ ମନ୍ଦିରନ ସକାଳର 11:30 ମହାପୁରଙ୍କୁ ପହଣ୍ଡି କରିକି ରଥକେ ଅଣାଯାଇଥିଲା। ଦେବଗଡ଼ ଜିଲ୍ଲାର ଭିନ୍ ଭିନ୍ ମନ୍ଦିର ସହିତ ସହରର ପୁରୁଣାଗଡ଼ ନଥିବା ଜଗନ୍ନାଥ ମନ୍ଦିରଟି ଆଜି ସକାଳୁ ମହାପୁରଙ୍କର ପହଣ୍ଡି କରାଯାଇକରି ରଥଟି ବିରାଜମାନ କରାଯାଇଛି। ପରମ୍ପରା ଅନୁସାରେ ବେଲବୁଡ଼େ ସନ୍ଧ୍ୟା ଆଳତି ଉତ୍ରୁ ସର୍ବସାଧାରଣ ଦର୍ଶନ କରାଯିବା, ଆଇବା କାଲ ଆର୍ ପରଦିନ ରଥଘିଚା ହେବା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ରାଜା ଅନନ୍ତ ପ୍ରତାପ ଦେଓ ବଳଭଦ୍ରଙ୍କର ପାଟଦୌଡ଼ି ଧରିଥିବା ବେଳେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସୁଭଦ୍ରାଙ୍କର ଆର୍ ରାଜକୁମାର ଅଦିତ କୁମାର ଦେଓ ଜଗନ୍ନାଥ ମହାପୁରଙ୍କର ପହଣ୍ଡି ବିଜେ କରିଥିଲେ। ରଥାରୂଢ଼ ମହାପୁରୁମାନଙ୍କର ପୂଜା ଆଉ ଆଳତି ଉତ୍ରୁ ରଥଘିଚା ମୂଲ ହୋଇଥିଲା। ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଦେଶର ବିକାଶ ଦିଗେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛେ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ନୂଆଦିଲ୍ଲୀଠାରେ ଆଜି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ସମାରୋହକେ ସମ୍ବୋଧିତ କରିକି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍, ଦେଶର ଜିଡିପି ଏମ୍ଏସ୍ଏମ୍ଇର ପାଖାପାଖି 30% ଯୋଗଦାନ ରହିଛି। ସେନ୍ତା ଉତ୍ପାଦନ କ୍ଷେତ୍ରଟି 36 ଆଉ ରପ୍ତାନୀ କ୍ଷେତ୍ରଟି 45% ଯୋଗଦାନ ରହିଛି। ଦେଶେ ସ୍ଥାୟୀ ଆର୍ଥିକ ବିକାଶ ଲାଗି ଏମ୍ଏସ୍ଏମ୍ଇ ଇକୋସିଷ୍ଟମ ଦରକାର ଅଛି। ଇଟା ଗ୍ରାମୀଣ ଆଉ ପଛୁଆ ଇଲାକାନ ନିଯୁକ୍ତି ସୁଯୋଗ ତିଆରି କରିବାର ସହିତ ଆର୍ଥିକ ଦୁର୍ବଳ ବର୍ଗ ଲୋକକୁ ସଶକ୍ତ କରୁଛେ ବୋଲି ରାଷ୍ଟ୍ରପତି କହିଛନ୍।
ଏମ୍ଏସ୍ଏମ୍ଇ ଇକୋସିଷ୍ଟମ ନା କେବଳ ମହତ୍ୱପୂର୍ଣ୍ଣ ହେ ବଲ୍କି ଅନିବାର୍ଯ୍ୟ ଭି ହେ। ହମାରେ ଡେମୋଗ୍ରାଫିକ ଡିଭିଡେଣ୍ଡ କା ସବସେ ଅଧିକ ଉପଯୋଗ ଇନ୍ହିଁ ଉଦ୍ୟମ ନେ ହୋ ରହା ହେ। ଇନ୍ ଉଦ୍ୟମ ମେ ଅପେକ୍ଷାକୃତ କମ୍ ପୁଞ୍ଜି କି ଲାଗତ ପର ରୋଜଗାର କେ ଅଧିକ ଅବସର ପେଦା ହୋତେ ହେ। ଇସ୍ ତରହ ଏମ୍ଏସ୍ଏମ୍ଇ କ୍ଷେତ୍ର କେ ଉଦ୍ୟମ କମଜୋର ବର୍ଗ କେ ସଶକ୍ତିକରଣ ଅର୍ ବିକାଶ କି ବିକେନ୍ଦ୍ରୀକରଣ କେ ଜରିଏ ସମାବେଶୀ ବିକାଶ ମେ ମଦତ କରତେ।
ରଥଯାତ୍ରା ଲାଗି ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀକେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଛନ୍। ସ୍ୱାସ୍ଥ୍ୟ ବିଭାଗର ଏହି ପ୍ରଦର୍ଶନୀ ସ୍ୱାସ୍ଥ୍ୟ ବାବଦେ ଲୋକଙ୍କୁ ସଚେତନ କରିବାର ସହିତ ସରକାରଙ୍କର ଭିନ୍ ଭିନ୍ ଯୋଜନା ବାବଦେ ବୁଝାବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। 2025-26 ଶିକ୍ଷାବର୍ଷରେ ବିଇଡି ବିଏଚ୍ଇଡି ଆର୍ ଏମ୍ଇଡି ବିସିଟି ନାଁ ଲେଖା ଲାଗି ହେବାରକେ ଥିବା ପ୍ରବେଶିକା ପରୀକ୍ଷାକେ ଘୁଞ୍ଚାଇ ଦିଆଯାଇଛି। ଖୁବ୍ ଜଲ୍ଦି ରାଜ୍ୟ ଚୟନ ବୋର୍ଡ ତରଫୁ ନୂଆ ତାରିଖ ଘୋଷଣା କରାଯିବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫୁ ସୂଚନା ଦିଆଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀଠାରେ ପୁଲିସ୍ ତରଫୁ ହୋଇଥିବା ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟରକେ ବୁଲି ଦେଖିଛନ୍। ଏ ବାବଦେ ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍, ରଥଯାତ୍ରାକେ ଶୃଙ୍ଖଳିତ କରିବାର ସହିତ ଭିଡ଼ ଆୟତ କରିବା ଲାଗି ପୁଲିସ୍ ତରଫୁ ନିଆଯାଇଥିବା ଇ ବ୍ୟବସ୍ଥା କେତନି କେତେ ଉପଯୋଗୀ ହୋଇପାରିଛି। ପହଲା କରି ରଥଯାତ୍ରାତି ବ୍ୟବହାର କରାଯାଇଥିବା ଡ୍ରୋନ୍ ଆଉ ଅଲଗା ଟେକ୍ନୋଲୋଜିକେ ସିଧାସଳଖ ତଦାରଖ କରିବାର ଦିଗେ ଓଡ଼ିଶା ପୁଲିସ୍ ଇ ପଦକ୍ଷେପ ପ୍ରଶଂସନୀୟ ଆଏ ବୋଲି ଶ୍ରୀ ପ୍ରଧାନ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଇବା 30 ସୋମବାର ଦିନ ଭୁବନେଶ୍ୱର ଅଭିଯୋଗ ଶୁଣାଣି ଶିବିରଠାରେ ଲୁକର ଅଭିଯୋଗମାନଙ୍କର ଶୁଣାଣି କରିବେ। ଅଭିଯୋଗ ଶୁଣାଣି ଲାଗି ଆଜି ଦିନର 12 ପଞ୍ଜୀକରଣ ମୂଲ ହେଉଛି। ଏଥିଲାଗି ସବୁନୁ ଯହ ହଜାରେ ଲୋକ ଅନ୍ଲାଇନ୍ ପଞ୍ଜୀକରଣ କରିପାରିବେ। ଇଚ୍ଛୁକ ଆବେଦନକାରୀ ଜନଶୁଣାଣି ପୋର୍ଟାଲ janashunani.odisha.gov.in ନାଇଁହେଲେ ଜନଶୁଣାଣି ମୋବାଇଲ୍ ଆପ୍ଲିକେସନ୍ ଜରିଏ ପଞ୍ଜୀକରଣ କରିପାରିବେ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 123 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିରେ 8 ଆଞ୍ଚଳିକ ଭାଷାନ୍ତରଣର ଫେର୍ଘାଏ ପ୍ରସାରଣ କରାଯିବା। ନୂଆପଡ଼ା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଆଇବା ମାସର 1 ଆଉ 4 ଦିନ ଦିବ୍ୟାଙ୍ଗମାନଙ୍କୁ ପ୍ରମାଣପତ୍ର ଦିଆଯିବା ବୋଲି ଜିଲ୍ଲା ପ୍ରଶାସନ ତରଫୁ ଆଜି ହୋଇଥିବା ମେଡିକାଲ ବୋର୍ଡ ବୈଠକଟି ଏ ବାବଦେ ନିଷ୍ପତ୍ତି ନିଆଯାଇଛି। ସେନ୍ତା ଜୁଲାଇ ମାସର 3 ମଙ୍ଗଳବାର ଦିନ ଖଡ଼ିଆଲ ଉପଖଣ୍ଡ ଡାକ୍ତରଖାନାଠାରେ ଆଉ 15 ଦିନ ଜିଲ୍ଲା ମେଡିକାଲ ବୋର୍ଡ ପ୍ରମାଣପତ୍ରକେ ଯାଞ୍ଚ କରିବେ। ଧାରିଜ ଦିନମାନଙ୍କେ ଖଡ଼ିଆଲ, ବୋଡେନ, ସିନାପାଲି ବ୍ଲକର ହିତାଧିକାରୀମାନେ ଏଥି ଯୋଗ ଦେବାରକେ ଅନୁରୋଧ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାର ଆଖରପାଖର ଇଲାକାନ ଘୂର୍ଣ୍ଣିବଲୟ ସକ୍ରିୟ ରହିଛି। ଇତାର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଇବା 24 ଭିତରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼ ସହିତ ରାଜ୍ୟର 15 ଜିଲ୍ଲାନ ବିଜୁଳି ଘଡ଼ଘଡ଼ି ସହିତ ଅପରବଲ ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଶ୍ରୀକ୍ଷେତ୍ର ପୁରୀ ନ ଚାଲିଛେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଆଉ ଦେବୀ ସୁଭଦ୍ରାଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଆର୍ ମୁଖ୍ୟମନ୍ତ୍ରୀ। ପାତାଳି ଶ୍ରୀକ୍ଷେତ୍ର ଆର୍ ଭଟଲି ସହିତ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ହେଉଛି ରଥଯାତ୍ରା। ଦେଶର ବିକାଶ ଦିଗେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛେ ଏମ୍ଏସ୍ଏମ୍ଇ କହିଲେ ରାଷ୍ଟ୍ରପତି। ଘୁଞ୍ଚିଲା ବିଇଡି ବିଏଚ୍ଇଡି ଆର୍ ଏମ୍ଇଡି ନାଁ ଲେଖା ପ୍ରବେଶିକା ପରୀକ୍ଷା। ଆହୁରି ଲଘୁଚାପ ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ହୋଇପାରେ ବର୍ଷା। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।